ସମସ୍ତ ନମସ୍କାର, ମୁଁ ଶୀତମ ମଲ୍ଲିକ, ଗ୍ରାମ ପ୍ରତମା, ଯୁଗ୍ମ ପ୍ରତମା ଆଉ ଲୋଦାରେ ମିଳେ। ଆଜି ମୁଁ ଛେଳି ଚାଷ ବିଷୟରେ କିଛି କହିବାକୁ ଚାହେଁ। ଛେଳି ପ୍ରାୟତଃ ଦେଖିବେ କେମିତି ଚାଷ କରିବେ କି ଏହାକୁ ନେଇକି ଯେତେବେଳେ ଛୋଟ ଛୋଟ ଛେଳି, ଯଦି ଆପଣ ଘରେ ଛେଳି ନାହାନ୍ତି ତାହେଲେ କଣ କରିବେ, ଛୋଟ ଛୋଟ ଛେଳି କିଣିବେ ଆଉ ପ୍ରଥମେ ମାଇ ଛେଳି କିଣିବେ, ତାପରେ କଣ କରିବେ ତାକୁ ଆପଣ ମାନେ କଣ ପଶିବେ, ତା ସହିତ ଛୋଟ ଛୋଟ ଛେଳି ଗୁଡା ବି ବିଭିନ୍ନ ପ୍ରକାର ଛେଳି କିଣିକି ଆପଣ ମାନେ ଚାଷ କରିବେ। ଦେଖିବେ ଯଦି ଗୋଟେ ଛେଳି ଯଦି ଆପଣ 5 ଟଙ୍କା ଦେଇ କିଣିଥିବେ, ତାର ଦେଖିବେ 2-3 ବର୍ଷ ପରେ ବା 5 ବର୍ଷ ଯାଏ ଯିବେ ଆପଣ ତାକୁ ଇଏ କରିବେ, ଦେଖିବେ ଗୋଟେ ଗୋଟେ 7-8 ହଜାର 10 ହଜାର ବିକିବେ। ତ ଏବେ ଛେଳିର ଦାମ ଅଧିକ ମୂଲ୍ୟ ବଢି ବଢି ଯାଉଛି, ଯେହେତୁ ଯେତେ ଆଜି ଲୋକ ବଢି ମାନେ କଣ ଡେଭଲପ ହେଇଯାଉଛନ୍ତି ତାଙ୍କର ଭୋଜି ଗୁଡାକରେ, ତ କୌଣସି କୁକୁଡ଼ା ଫୁକୁଡ଼ାରେ ତ ଭୋଜି ହଉନି, ତ ପ୍ରାୟ ଲୋକ କଣ ଛେଳି ବା ମଟନ କରିଥାନ୍ତି। ତେଣୁ ଛେଳି ଚାଷ କଲେ ଅଧିକାଂଶ ଆମେ କଣ ନା ବେନିଫିଟ ରହିବ, ଆଉ ଏଥିରେ କୌଣସି ଲସ୍ ବୋଲି କୌଣସି ଜିନିଷ ନାହିଁ, ଯେମିତି ଚାଷରେ ଯେମିତି ଲସ୍ ଥାଏ ତାଠାରୁ ଏଥିରେ ଏତେ ଲସ୍ ନାହିଁ, ଯେହେତୁ ଏଇଟା ସମ୍ପୂର୍ଣ୍ଣ ଉତ୍ତମ ଆଉ କଣ ଭଲ ବିଷୟ ନା, ଆଉ ଏଥିରେ ଆପଣ ଡିସ୍କାଉଣ୍ଟ ବିଷୟରେ କିଛି ନାହିଁ। ତେଣୁ ସମସ୍ତେ ଯଦି ଛେଳି ଚାଷ କରିବା ଆମେ ସବୁଠୁ ବେନିଫିସିଆରୀ ହେବା, ତା ସହିତ ଛେଳି ଚାଷ ଗୋଟେ